आकाशवाणी। संवाद पढ़ुछन्ते उदयनाथ स्वाई। मुख्य संवाद, विभिन्न प्रसंग नेइ विरोधी सदस्यों हट्टगोल जोगु संसदर उभय सदन सोमवार पर्यंत मुलतवी। ଭାରତର ଶିକ୍ଷା ବ୍ୟବସ୍ଥାକୁ ଅଧିକ ବ୍ୟବହାରିକ, ନବସୃଜନ କୈନ୍ଦ୍ରିକ ଏବଂ ଶିଳ୍ପ ଅନୁକୂଳ କରିବା ପାଇଁ ପରାମର୍ଶ ଦେଲେ ରାଷ୍ଟ୍ରପତି। ଭାରତର ପ୍ରତିରକ୍ଷା ଆବଶ୍ୟକତାର ଉତ୍ସ, ଦେଶର ଜାତୀୟ ସୁରକ୍ଷା ଏବଂ ରଣନୈତିକ ମୂଲ୍ୟାଙ୍କନ ଦ୍ୱାରା ନିର୍ଣ୍ଣୟ କରାଯାଏ ବୋଲି ବୈଦେଶିକ ମନ୍ତ୍ରଣାଳୟର ସୂଚନା। ଏବଂ ମକାଉ ଓପନ୍ ବ୍ୟାଡ୍ମିଣ୍ଟନର ପୁରୁଷ ସିଙ୍ଗଲ୍ସ ସେମିଫାଇନାଲ୍ରେ ପ୍ରବେଶ କଲେ ଭାରତର ଲକ୍ଷ୍ୟ ସେନ୍ ଓ ଥରୁନ୍ ମାନ୍ୟପଲ୍ଲୀ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ପରେ ସଂସଦର ଉଭୟ ସଦନକୁ ସୋମବାର ପୂର୍ବାହ୍ନ 11 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଏ ସମ୍ପର୍କରେ ଏକ ରିପୋର୍ଟ।
ରାଜ୍ୟସଭାକୁ ପ୍ରଥମେ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ଏବଂ ପରେ ଦିନକ ପାଇଁ ମୁଲତବୀ କରାଯାଇଥିବା ବେଳେ ଲୋକସଭାର କାର୍ଯ୍ୟ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରହିବା ପରେ ଶେଷରେ ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଥିଲା। ରାଜ୍ୟସଭାରେ ମଧ୍ୟାହ୍ନ 12 ପରେ ପ୍ରଥମ ମୁଲତବୀ ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ସହ ବିରୋଧୀ ସଦସ୍ୟମାନେ ବିହାର ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ଉପରେ ଆଲୋଚନା ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। କାର୍ଯ୍ୟକାରୀ ଅଧ୍ୟକ୍ଷ ଘନଶ୍ୟାମ ତିୱାରୀ ପ୍ରଶ୍ନକାଳ ଚଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ପରେ ଅଧ୍ୟକ୍ଷ ଗୃହକୁ ଦିନକ ପାଇଁ ମୁଲତବୀ ରଖିଥିଲେ। ହଟ୍ଟଗୋଳ ମଧ୍ୟରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଡିପିଡିପି ଆଇନ 2023 କାର୍ଯ୍ୟକାରୀ କରିବା ସଂକ୍ରାନ୍ତ ଏକ ପ୍ରଶ୍ନ ଉତ୍ତର ରଖିଥିଲେ। ପୂର୍ବରୁ ପୂର୍ବାହ୍ନ 11 ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଉପାଧ୍ୟକ୍ଷ ହରିବଂଶ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପାଖରୁ ବିଭିନ୍ନ ପ୍ରସଙ୍ଗ ନେଇ 30 ମୁଲତବୀ ନୋଟିସ୍ ପାଇଥିବା ସୂଚନା ଦେଇଥିଲେ, କିନ୍ତୁ ନୋଟିସ୍ଗୁଡ଼ିକ ଉପରେ ରୁଲିଂ ଦେଇ ଉପାଧ୍ୟକ୍ଷ ସେଗୁଡ଼ିକୁ ଖାରଜ କରିଥିଲେ। ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ଉପରେ ଆଲୋଚନା ନେଇ ବିରୋଧୀଙ୍କ ଦାବି ପ୍ରସଙ୍ଗରେ ଶ୍ରୀ ହରିବଂଶ କହିଛନ୍ତି, ନିର୍ବାଚନ ଆୟୋଗ ଏକ ସାମ୍ବିଧାନିକ ସଂସ୍ଥା ଏବଂ ଏହି ମାମଲା ନ୍ୟାୟାଳୟ ବିଚାରାଧୀନ ଥିବାରୁ ଏ ପ୍ରସଙ୍ଗରେ ଆଲୋଚନା କରିବାକୁ ଅନୁମତି ଦିଆଯିବ ନାହିଁ। ବିରୋଧୀ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯାଇ ଗୃହ କାର୍ଯ୍ୟ ଜାରି ରଖିବାକୁ ନିବେଦନ କଲାପରେ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଥିଲା। ଉପାଧ୍ୟକ୍ଷ ଗୃହକୁ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଲୋକସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଥିଲା। ଅପରାହ୍ନ 2 ପ୍ରଥମ ମୁଲତବୀ ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ସଦସ୍ୟମାନେ ବିହାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଉପରେ ଆଲୋଚନା ପାଇଁ ଦାବି କରିଥିଲେ। ଗୃହରେ ଅଧ୍ୟକ୍ଷତା କରୁଥିବା କୃଷ୍ଣ ପ୍ରସାଦ ଟେନେଟି ଗୋଆ ରାଜ୍ୟର ବିଧାନସଭା କ୍ଷେତ୍ରର ଅନୁସୂଚିତ ଜନଜାତିଙ୍କ ପ୍ରତିନିଧିତ୍ୱର ପୁନଃ ସମାୟୋଜନ ବିଲ୍ 2024 ଉପରେ ଆଲୋଚନା କରିବାକୁ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ। କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ବିରୋଧୀ ସଦସ୍ୟଙ୍କ ଏପରି କାର୍ଯ୍ୟକୁ ନିନ୍ଦା କରିଥିଲେ। ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ଦିନକ ପାଇଁ ମୁଲତବୀ ରଖାଯାଇଥିଲା। ପୂର୍ବରୁ ପୂର୍ବାହ୍ନ 11 ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳ ଚଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସମ୍ଭବ ହୋଇପାରିନଥିଲା। ଶ୍ରୀ ବିର୍ଲା କହିଥିଲେ, ପ୍ରଶ୍ନକାଳ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଏବଂ ବିରୋଧୀ ସଦସ୍ୟମାନେ ଏଥିରେ ସହଯୋଗ କରିବା ଉଚିତ। ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ସଂସଦର ପରବର୍ତ୍ତୀ ଅଧିବେଶନ ଆସନ୍ତା 4 ଦିନ ଅନୁଷ୍ଠିତ ହେବ। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣିଆ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରିବାକୁ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଇଣ୍ଡିଆନ୍ ସ୍କୁଲ୍ ଅଫ୍ ମାଇନ୍ସ ଆଇଆଇଟି, ଆଇଏସ୍ଏମ୍ ଧାନବାଦର ସ୍ନାତକ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଝାଡ଼ଖଣ୍ଡକୁ 2 ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ଧାନବାଦସ୍ଥିତ ଆଇଆଇଟି ଆଇଏସ୍ଏମ୍ର 45 ସମାବର୍ତ୍ତନ ଉତ୍ସବରେ ଯୋଗଦେବା ସହ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସ୍ୱର୍ଣ୍ଣପଦକ ଏବଂ ଡିଗ୍ରୀ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବୈଷୟିକ ପ୍ରତିଷ୍ଠାନର 100 ପୂର୍ତ୍ତି ପାଳନ ଅବସରରେ ଏକ ଡାକ ଟିକଟର ମଧ୍ୟ ଉନ୍ମୋଚନ କରିଛନ୍ତି। ସମାବର୍ତ୍ତନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କୁ ଡକ୍ଟରେଟ୍ ଇନ୍ ସାଇନ୍ସ ଡିଗ୍ରୀ ପ୍ରଦାନ କରାଯାଇଥିଲା। ପ୍ରତିଷ୍ଠାନର ଗୌରବମୟ ଐତିହ୍ୟର ପ୍ରଶଂସା କରି ରାଷ୍ଟ୍ରପତି ଛାତ୍ରଛାତ୍ରୀମାନଙ୍କୁ ସମସ୍ୟାର ସରଳ ସମାଧାନ ସହ ଗବେଷଣା ପାଇଁ ନୂତନ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିବାକୁ ଆହ୍ୱାନ କରିଛନ୍ତି। ରାଷ୍ଟ୍ରପତି ଷ୍ଟାର୍ଟଅପ୍ ଏବଂ ନବସୃଜନ ପ୍ରତି ଧ୍ୟାନ ଦେବା ସହ ବୈଷୟିକ ଅଧ୍ୟୟନରେ ଅଧିକ ଗବେଷଣା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମାନବ ସମ୍ବଳକୁ ଭାରତର ସବୁଠାରୁ ବଡ଼ ଶକ୍ତି ବୋଲି ଅଭିହିତ କରିବା କରିବା ସହ ଭାରତର ଶିକ୍ଷା ବ୍ୟବସ୍ଥାକୁ ଅଧିକ ବ୍ୟବହାରିକ, ନବସୃଜନ କୈନ୍ଦ୍ରିକ ଏବଂ ଶିଳ୍ପ ଅନୁକୂଳ କରିବା ପାଇଁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି। ସାଧାରଣ ଓ ଆଦିବାସୀ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଜନଜାତି ଉତ୍କର୍ଷ କେନ୍ଦ୍ର ସ୍ଥାପନ ପାଇଁ ଅନୁଷ୍ଠାନର ପ୍ରୟାସକୁ ସେ ପ୍ରଶଂସା କରିଛନ୍ତି। ପୂର୍ବରୁ ରାଷ୍ଟ୍ରପତି ଅନୁଷ୍ଠାନରେ ସ୍ଥାପିତ ଅଟଳ ଇନୋଭେସନ୍ ସେଣ୍ଟରରେ ଆଦିବାସୀ ମହିଳାମାନଙ୍କ ଦ୍ୱାରା ନବସୃଜନ ଆଧାରିତ ପ୍ରଦର୍ଶନୀ ଦେଖିଥିଲେ। ସମାବର୍ତ୍ତନ ଉତ୍ସବରେ ବିଭିନ୍ନ ବିଷୟରେ 1055 ସ୍ନାତକ ଏବଂ 711 ଜଣ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ସମେତ ମୋଟ 1880 ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ସନ୍ତୋଷ ଗଙ୍ଗୱାରଙ୍କ ସମେତ ଝାଡ଼ଖଣ୍ଡ ଉଚ୍ଚଶିକ୍ଷାମନ୍ତ୍ରୀ ଉପସ୍ଥିତ ଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଭାରତର ପ୍ରତିରକ୍ଷା ଆବଶ୍ୟକତାର ଉତ୍ସ କେବଳ ଦେଶର ଜାତୀୟ ସୁରକ୍ଷା ଆବଶ୍ୟକତା ଏବଂ ରଣନୈତିକ ମୂଲ୍ୟାଙ୍କନ ଦ୍ୱାରା ନିର୍ଣ୍ଣୟ କରାଯାଏ। ପ୍ରତିରକ୍ଷା କ୍ରୟ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଗଣମାଧ୍ୟମକୁ ସୂଚନା ଦେଇ ଏହା କହିଛନ୍ତି। ଭାରତ ରୁଷ ସମ୍ପର୍କର ଏକ ପ୍ରଶ୍ନର ଉତ୍ତରରେ ମୁଖପାତ୍ର କହିଛନ୍ତି, ବିଭିନ୍ନ ଦେଶ ସହିତ ଦ୍ୱିପାକ୍ଷିକ ସମ୍ପର୍କ ନିଜସ୍ୱ ଯୋଗ୍ୟତା ଉପରେ ପର୍ଯ୍ୟବେସିତ ଏବଂ ଏହାକୁ ତୃତୀୟ ଦେଶର ଦୃଷ୍ଟିକୋଣରୁ ଦେଖାଯିବା ଉଚିତ ନୁହେଁ। ଭାରତ ଏବଂ ରୁଷ ମଧ୍ୟରେ ଏକ ସ୍ଥିର ଏବଂ ବହୁ ପରୀକ୍ଷିତ ସହଭାଗିତା ରହିଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ସେ କହିଛନ୍ତି ଭାରତ ଆମେରିକା ସହଭାଗିତା ଅନେକ ପରିବର୍ତ୍ତନ ଏବଂ ଆହ୍ୱାନକୁ ମୁକାବିଲା କରିଛି। ଦୁଇ ଦେଶ ପ୍ରତିବଦ୍ଧ ଥିବା ମୂଳ ଏଜେଣ୍ଡା ଉପରେ ଧ୍ୟାନ କେନ୍ଦ୍ରିତ କରିବା ସହ ସମ୍ପର୍କର ଅଗ୍ରଗତି ନେଇ ନୂଆଦିଲ୍ଲୀ ବିଶ୍ୱାସ ରଖିଛି। ଭାରତ ଆମେରିକା ପ୍ରତିରକ୍ଷା ସମ୍ପର୍କ ଉପରେ ଶ୍ରୀ ଜୟସ୍ୱାଲ କହିଛନ୍ତି, ଭାରତ ଓ ଆମେରିକା ମଧ୍ୟରେ ଦୃଢ଼ ପ୍ରତିରକ୍ଷା ସହଭାଗିତା ରହିଛି। ଏକବିଂଶ ଶତାବ୍ଦୀ ପାଇଁ ଭାରତ ଆମେରିକା କମ୍ପାକ୍ଟ ଅଧୀନରେ ଏହି ସହଭାଗିତା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ନିମିଷା ପ୍ରିୟା ମାମଲାରେ ମୁଖପାତ୍ର କହିଛନ୍ତି, ଏହା ଏକ ସମ୍ବେଦନଶୀଳ ମାମଲା ଏବଂ ସରକାର ଏଥିପାଇଁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରୁଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରେଳ ଷ୍ଟେସନଗୁଡ଼ିକରେ ଯାତ୍ରୀମାନଙ୍କ ସମେତ ଜନସାଧାରଣଙ୍କୁ ଗୁଣାତ୍ମକ ଏବଂ ସୁଲଭ ଔଷଧ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଚଳିତ ବର୍ଷ ଜୁନ 30 ତାରିଖ ସୁଦ୍ଧା ରେଳ ଷ୍ଟେସନଗୁଡ଼ିକରେ ମୋଟ 106 ଜନ ଔଷଧି କେନ୍ଦ୍ର ଖୋଲାଯାଇଛି। ଲୋକସଭାରେ ଆଜି ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ରସାୟନ ଏବଂ ସାର ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି, ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପରିଯୋଜନା ଅନ୍ତର୍ଗତ ସମଗ୍ର ଦେଶରେ 16,912 ଜନ ଔଷଧି କେନ୍ଦ୍ର ଖୋଲାଯାଇଛି। ସେଥିମଧ୍ୟରୁ 8,660 କେନ୍ଦ୍ର ଗ୍ରାମାଞ୍ଚଳରେ ରହିଛି। ପ୍ରତିଦିନ ପ୍ରାୟ 10-12 ଲକ୍ଷ ଲୋକ ସେହି କେନ୍ଦ୍ରଗୁଡ଼ିକରୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ଔଷଧ ପାଉଛନ୍ତି। ଗତ 11 ବର୍ଷ ମଧ୍ୟରେ ବ୍ରାଣ୍ଡେଡ୍ ଔଷଧର ମୂଲ୍ୟକୁ ତୁଳନା କଲେ ନାଗରିକମାନେ 38,000 କୋଟି ଟଙ୍କା ସଞ୍ଚୟ କରିପାରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ କହିଛନ୍ତି, ସରକାର ଭାରତ ମହାସାଗରୀୟ କ୍ଷେତ୍ରରେ ଭାରତର ସୁରକ୍ଷା ଏବଂ ଆର୍ଥିକ ସ୍ୱାର୍ଥ ଉପରେ ପ୍ରଭାବ ପକାଇଥିବା ସମସ୍ତ ଘଟଣା ଉପରେ ନଜର ରଖିବା ସହ ଦେଶର ସ୍ୱାର୍ଥକୁ ସୁରକ୍ଷିତ ରଖିବା ପାଇଁ ଉପଯୁକ୍ତ ପଦକ୍ଷେପ ନେଉଛନ୍ତି। ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ଭାରତ ମହାସାଗର କ୍ଷେତ୍ରର ଦେଶଗୁଡ଼ିକ ସହ ଭାରତର ସମ୍ପର୍କ ବ୍ୟାପକ ଏବଂ ଦୀର୍ଘସ୍ଥାୟୀ। ଶ୍ରୀଲଙ୍କା, ମାଳଦ୍ୱୀପ ଏବଂ ମରିସସ୍ ଭଳି ଦେଶଗୁଡ଼ିକ ଭାରତର ପ୍ରଥମ ପଡ଼ୋଶୀ ନୀତି ଆଧାରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ଏହି କ୍ଷେତ୍ରର ଦେଶଗୁଡ଼ିକ ସହ ଭାରତର ରାଜନୈତିକ ସମ୍ପର୍କ ସୁଦୃଢ଼ ରହିବା ସହ ବାଣିଜ୍ୟ ଓ ନିବେଶ ବୃଦ୍ଧି ପାଉଛି ବୋଲି ଶ୍ରୀ ସିଂ କହିଛନ୍ତି। ମାଲେସିଆରେ ସୀମା ସମସ୍ୟା ଉପରେ ଆସନ୍ତା ସପ୍ତାହରେ ଆଲୋଚନା କରିବା ପାଇଁ ଥାଇଲାଣ୍ଡର ପ୍ରସ୍ତାବକୁ କାମ୍ବୋଡ଼ିଆ ସ୍ୱାଗତ କରିଛି ବୋଲି କାମ୍ବୋଡ଼ିଆ ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି। କାମ୍ବୋଡ଼ିଆ ପ୍ରତିରକ୍ଷା ମନ୍ତ୍ରୀ ଟି ସେହିହା ଏବଂ ଥାଇଲାଣ୍ଡ ଉପପ୍ରତିରକ୍ଷା ମନ୍ତ୍ରୀ ନଟାଫୋନ୍ ନର୍କଫାନିଟ୍ ସେହି ବୈଠକରେ ଯୋଗଦେବେ। ଭାରତର ଲକ୍ଷ୍ୟ ସେନ୍ ଓ ଥରୁନ୍ ମାନ୍ନେପଲ୍ଲୀ ମକାଉ ଓପନ୍ ବ୍ୟାଡ୍ମିଣ୍ଟନର ପୁରୁଷ ସିଙ୍ଗଲ୍ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ଲକ୍ଷ୍ୟ ସେନ୍ ଆଜି ପୂର୍ବ ଏସୀୟ କ୍ରୀଡ଼ାଙ୍ଗନରେ ଚୀନ୍ର ଝୁ ଜୁଆଙ୍ଗ୍ ଚେନ୍ଙ୍କୁ 21-14, 18-21 ଏବଂ 21-14 ପରାସ୍ତ କରିଛନ୍ତି। ସେମିଫାଇନାଲ୍ରେ ଲକ୍ଷ୍ୟ ସେନ୍ ବିଶ୍ୱର ପଞ୍ଚମ ମାନ୍ୟତାପ୍ରାପ୍ତ ଇଣ୍ଡୋନେସିଆ ଖେଳାଳି ଅଲୱି ଫର୍ୱାଙ୍ଗ୍ଙ୍କୁ ଭେଟିବେ। ଥରୁନ୍ ମାନ୍ନେପଲ୍ଲୀ ଚୀନ୍ର ହୁ ଝେ ଆନ୍ଙ୍କୁ 21-12, 13-21 ଓ 21-18 ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ଆଜି ପୁରୁଷ ଡବଲ୍ସରେ ଭାରତୀୟ ଯୋଡ଼ି ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟି କ୍ୱାର୍ଟର ଫାଇନାଲ୍ରେ ମାଲେସୀୟ ଯୋଡ଼ି ଚୁଙ୍ଗ୍ ହୋନ୍ ଜିଆଙ୍ଗ୍ ଏବଂ ମହମ୍ମଦ ହୈକାଲ୍ଙ୍କଠାରୁ 14-21, 21-13 ଏବଂ 20-22 ପରାସ୍ତ ହୋଇଛନ୍ତି। କ୍ରିକେଟ୍। ଲଣ୍ଡନର ଓଭାଲ୍ଠାରେ ଖେଳାଯାଉଥିବା ଆଣ୍ଡରସନ୍ ତେନ୍ଦୁଲକର ଟେଷ୍ଟ ଶୃଙ୍ଖଳାର ପଞ୍ଚମ ତଥା ଚୂଡ଼ାନ୍ତ ମ୍ୟାଚ୍ରେ ଆଜି ଦ୍ୱିତୀୟ ଦିନରେ ଭାରତ ତା'ର ପ୍ରଥମ ଇନିଂସରେ ସମସ୍ତ ୱିକେଟ୍ ହରାଇ 224 ରନ୍ କରିବା ପରେ ଇଂଲଣ୍ଡର ବ୍ୟାଟିଂ ଜାରି ରହିଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଇଂଲଣ୍ଡ 3 ୱିକେଟ୍ ହରାଇ 148 ରନ୍ ସଂଗ୍ରହ କରିଛି। 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ଏହି ଚୂଡ଼ାନ୍ତ ମ୍ୟାଚ୍ ଭାରତ ପାଇଁ ନିର୍ଣ୍ଣାୟକ ହୋଇପଡ଼ିଛି। ଶୃଙ୍ଖଳା ପରାଜୟରୁ ବର୍ତ୍ତିବାକୁ ହେଲେ ଭାରତକୁ ଏହି ମ୍ୟାଚ୍ ଜିତିବାକୁ ପଡ଼ିବ। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ସୋମବାର ପର୍ଯ୍ୟନ୍ତ ମୁଲତବୀ। ଭାରତର ଶିକ୍ଷା ବ୍ୟବସ୍ଥାକୁ ଅଧିକ ବ୍ୟବହାରିକ, ନବସୃଜନ କୈନ୍ଦ୍ରିକ ଏବଂ ଶିଳ୍ପ ଅନୁକୂଳ କରିବା ପାଇଁ ପରାମର୍ଶ ଦେଲେ ରାଷ୍ଟ୍ରପତି। ଭାରତର ପ୍ରତିରକ୍ଷା ଆବଶ୍ୟକତାର ଉତ୍ସ ଦେଶର ଜାତୀୟ ସୁରକ୍ଷା ଏବଂ ରଣନୈତିକ ମୂଲ୍ୟାଙ୍କନ ଦ୍ୱାରା ନିର୍ଣ୍ଣୟ କରାଯାଏ ବୋଲି ବୈଦେଶିକ ମନ୍ତ୍ରଣାଳୟର ସୂଚନା। ଏବଂ ମକାଉ ଓପନ୍ ବ୍ୟାଡମିଣ୍ଟନର ପୁରୁଷ ସିଙ୍ଗଲ୍ ସେମିଫାଇନାଲ୍ରେ ପ୍ରବେଶ କଲେ ଭାରତର ଲକ୍ଷ୍ୟ ସେନ୍ ଓ ଥରୁନ୍ ମନ୍ନେପଲ୍ଲୀ। ସମ୍ବାଦ ଶେଷ ହେଲା।